28 ତାରିଖରେ ତାଙ୍କର ଆବିର୍ଭାବ ତିଥି 536ତମ ଆବିର୍ଭାବ ତିଥି ତେଣୁ ଆମର ଇସ୍କନ ବୁର୍ଲା ତରଫରୁ ମହାପ୍ରଭୁଙ୍କ ଲୀଳା କିଛି ବର୍ଣ୍ଣନା କରାଯାଉଛି। ବିଶେଷ ଭାବରେ ଗତ ବର୍ଷ ଆମେ ଆଲୋଚନା କରିଥିଲେ ମହାପ୍ରଭୁଙ୍କର ନବଦ୍ୱୀପ ଲୀଳା। ଏ ବର୍ଷ ଆମେ ଚିନ୍ତା କରିଥିଲୁ ମହାପ୍ରଭୁ ଯେଉଁ ସନ୍ନ୍ୟାସ ଗ୍ରହଣ କଲା ପରେ ଓଡ଼ିଶାକୁ ଆସିଥିଲେ, ଓଡ଼ିଶା ଲୀଳା ବିଶେଷ ଭାବରେ ଶ୍ରୀକ୍ଷେତ୍ର ଲୀଳା ଆମେ ଏଇ ଏଥିରେ କଏ ବର୍ଷ ନେବା ପାଇଁ ଚିନ୍ତା କରିଥିଲୁ ଏବଂ ଏଇଟା ମଧ୍ୟ କରୁଛୁ। ମହାପ୍ରଭୁ 24 ବର୍ଷରେ ଯେଉଁ ମାଘ ମାସ ସେଇର ଶୁକ୍ଳ ତିଥିରେ ମହାପ୍ରଭୁ ଅଟୁଆରୁ ସନ୍ନ୍ୟାସ ଗ୍ରହଣ କଲେ। କେଶବ ଭାରତୀ ଠାରୁ ଅଟୁଆରୁ ସନ୍ନ୍ୟାସ ଗ୍ରହଣ କରିକରି ବୃନ୍ଦାବନ ଅଭିମୁଖ ଯାତ୍ରା କରୁଥିଲେ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ମାନେ ସବୁ ତାଙ୍କୁ ପୁଣି ଶାନ୍ତିପୁରକୁ ନବଦ୍ୱୀପକୁ ଘିନି ଆସିଲେ ଏବଂ ସେଠି ସେ ମା ତାଙ୍କର ମା ସତୀ ମାତାଙ୍କ ସହିତ ଅନ୍ୟ ଭକ୍ତମାନଙ୍କ ସହିତ ମିଶିଗଲା ପରେ କୀର୍ତ୍ତନ କଲା ପରେ ଏଭଳି ଭାବରେ କିଛି ଦିନ ରହି ତାପରେ ସେ ଓଡ଼ିଶାକୁ ଆସିଲେ। ଓଡ଼ିଶାରୁ ଯେତେବେଳେ ଆସିଲେ ଓଡ଼ିଶାରେ ବାଟରେ ଯେଉଁ ସବୁ ସ୍ଥାନ ରହିଛି ଯେମିତି ବିଶେଷ ଭାବରେ ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ବିଷୟରେ ମହାପ୍ରଭୁ କଥା କହିଲେ। କଟକରେ ସାକ୍ଷୀ ଗୋପାଳ ସେ ସମୟ ଥିଲେ, ନିତ୍ୟାନନ୍ଦ ପ୍ରଭୁ ସେ ସାକ୍ଷୀ କେମିତି ଭଗବାନ ସାକ୍ଷୀ ଦେବା ପାଇଁ ଆସିଛନ୍ତି ସେ କଥାଟି କହିଲେ। ଏଇଭଳି ଭାବରେ ଭୁବନେଶ୍ୱର ଦେଇକରି ବିନ୍ଦୁ ସରୋବରରେ ନୃତ୍ୟ କୀର୍ତ୍ତନ କଲେ, ଲିଙ୍ଗରାଜଙ୍କଠାରୁ କାମ ନେଲେ, କ'ଣ ତାଙ୍କଠାରୁ କଲେ, ଭିକ୍ଷା ମାଗିଲେ ପୁରୀ ଦର୍ଶନ କରିବା ପାଇଁ, ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତାଙ୍କଠାରୁ ଆଶୀର୍ବାଦ ମାଗିକରି ଗଲେ। ଏଇଭଳି ଭାବରେ ପୁରୀରେ ଯେତେବେଳେ ଯାଉଛନ୍ତି ସେହି ସମୟରେ ଚନ୍ଦନପୁରରେ ତାଙ୍କର ଦଣ୍ଡକୁ ଭାଙ୍ଗି ଦେଇଥିଲେ ନିତ୍ୟାନନ୍ଦ ପ୍ରଭୁ। ଏଇଭଳି ଭାବରେ ଭଗବାନ ଯେତେବେଳେ ମହାପ୍ରଭୁ ସ୍ୱୟଂ ଭଗବାନ ଜଗନ୍ନାଥ ସେ ଯେତେବେଳେ ଅଟନଳା ପାଖରେ ଜଗନ୍ନାଥଙ୍କର ନୀଳଚକ୍ର ଦେଖିଲେ ସେତେବେଳେ ସେ ଆବେଗରେ ଜଗନ୍ନାଥ ଆଗୁଆ ପଳେଇଗଲେ ଜଗନ୍ନାଥ ମନ୍ଦିରକୁ ଏବଂ ଜଗନ୍ନାଥ ତାଙ୍କୁ ଶ୍ୟାମ ସୁନ୍ଦର ରୂପରେ ଦର୍ଶନ ଦେଲେ। ତେଣୁ ଶ୍ୟାମ ସୁନ୍ଦର ହା ମୋର ଶ୍ୟାମ ସୁନ୍ଦର କହି ଯେତେବେଳେ ଧାଇଁ ଯାଉଥିଲେ ସେଇଠି ମୂର୍ଚ୍ଛା ହୋଇକି ପଡ଼ିଗଲେ ମନ୍ଦିର ଭିତରେ ଏବଂ ସେହି ସମୟରେ ଦୈବକ୍ରମେ ସେହି ସମୟରେ ଯେ ରାଜା ଥିଲେ ପ୍ରତାପ ରୁଦ୍ରଦେବ ତାଙ୍କର ଯେ ବିଦ୍ୱାନ ପଣ୍ଡିତ ଥିଲେ ସେ ହେଉଛନ୍ତି ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ଯିଏକି ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କର ଅବତାର। ତେଣୁ ସେ ତାଙ୍କୁ ନେଇଗଲେ ତାଙ୍କ ଗୃହକୁ ନେଇକରି ତାଙ୍କର ସବୁ ସେବା ଇତ୍ୟାଦି କଲେ, ତାପରେ ତାଙ୍କର ପାର୍ଷଦମାନେ ତାଙ୍କ ସହିତ ମିଶିଲେ। ଏଭଳି ଭାବରେ ପୁରୀରେ ସେ ସହି ରହିଲେ। ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ଶିକ୍ଷା ପ୍ରଦାନ କଲେ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ କହିଲେ ତମେ 24 ବର୍ଷ ତାଙ୍କର ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ପିତା ଏବଂ ଆମର ସତୀ ମାତାଙ୍କର ପିତା ଯିଏକି ନୀଳାମ୍ବର ଚକ୍ରବର୍ତ୍ତୀ ଏଇ ଦୁଇ ଜଣ ସହପାଠୀ। ତେଣୁ ଏହିଭଳି ଭାବରେ ଚିହ୍ନା ପରିଚୟ ହେଲା ପରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବହୁତ ବିଦ୍ୱାନ ପଣ୍ଡିତ ଥିଲେ ସେ ସମୟରେ। ତେଣୁ ସିଏ କହିଲେ ତୁମର ଯୁବକ ବୟସ, ତୁମେ ସନ୍ନ୍ୟାସ ଧର୍ମ କେମିତି ରକ୍ଷା କରିବ, ତୁମେ ବେଦାନ୍ତ ଶ୍ରବଣ କର। ତେଣୁ ବେଦାନ୍ତ ଶ୍ରବଣ କରେଇଲେ, ତାଙ୍କୁ ଶିକ୍ଷା ଦେଲେ ବେଦାନ୍ତ। ଏ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ବ୍ୟାସଦେବ ବେଦାନ୍ତ ସୂତ୍ର ରଚନା କଲେ, ଯାହାକି 555 ସୂତ୍ରରେ ସବୁକିଛି ଜ୍ଞାନ ତା ଭିତରେ ରହିଛି। ସବୁ ସମ୍ପ୍ରଦାୟରେ ବେଦାନ୍ତ ସୂତ୍ର ଉପରେ ଭାଷ୍ୟ ଦେଇଛନ୍ତି। ତେଣୁ ଶଙ୍କରାଚାର୍ଯ୍ୟ ମଧ୍ୟ ବେଦାନ୍ତ ସୂତ୍ରରେ ଭାଷ୍ୟ ଦେଇଛନ୍ତି, ଯାହାକୁ ଶାରୀରିକ ଭାଷ୍ୟ ବୋଲି କୁହାଯାଏ। ଇଏ ହେଉଛି ମାୟାବାଦ ଭାଷ୍ୟ। ଆମର ମହାପ୍ରଭୁ କହିଛନ୍ତି ମାୟାବାଦ ଭାଷ୍ୟ ଶୁଣିଲେ ଭାଇ ସର୍ବନାଶ। ତେଣୁ ଏହିଭଳି ଭାବରେ 7 ଦିନ ଧରି ଜଗନ୍ନାଥ ମନ୍ଦିରରେ ସର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ବେଦାନ୍ତ ଶିକ୍ଷା ଦେଲେ, ମହାପ୍ରଭୁ କେବଳ ଶ୍ରବଣ କରୁଥିଲେ, କିଛି କହୁନଥିଲେ କି ପ୍ରଶ୍ନ ପଚାରୁନଥିଲେ। ତେଣୁ 8ମ ଦିବସରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପଚାରିଲେ ଯେ ମୁଁ ଯେଉଁ କହୁଛି ତୁମେ ଚୁପଚାପ ଶୁଣୁଛ, ବୁଝିପାରୁଛ କିଛି? ତେଣୁ ମହାପ୍ରଭୁ ଆମେ ସବୁ ଆଲୋଚନା କରିସାରିଛେ, ଖାଲି ସଂକ୍ଷେପରେ କହିଦେଉଛେ। ସବୁ କହିଲେ ଆପଣ ଯେଉଁ ମୂଳ ସୂତ୍ର କହୁଛନ୍ତି ତାକୁ ମୁଁ ବୁଝିପାରୁଛି, ବହୁତ ସୁନ୍ଦର ଭାବରେ ବୁଝିପାରୁଛି, କିନ୍ତୁ ଆପଣ ଯେଉଁ ବ୍ୟାଖ୍ୟା କରୁଛନ୍ତି, ଭାଷ୍ୟ କରୁଛନ୍ତି, ଯେମିତି ସୂର୍ଯ୍ୟଙ୍କୁ ବାଦଲ ଆଢୁଆଳ କରିଦିଏ ସେଇଭଳି ଭାବରେ ଆଢୁଆଳ କରିଦେଉଛନ୍ତି ଆପଣ। ଏସବୁ ଶୁଣି ଆଶ୍ଚର୍ଯ୍ୟ ହେଇଗଲେ ସାରଙ୍ଗ ଭଟ୍ଟାଚାର୍ଯ୍ୟ। ମୂଳ ଶ୍ଳୋକ ବୁଝାଇବା ପାଇଁ ତାର ସବୁ ବ୍ୟାଖ୍ୟା କରାଯାଏ, ଆଉ ଆପଣ ତମେ ଇଏ ଶୁଣୁଛ ବୁଝୁଛ, ମୂଳ ସୂତ୍ର ବୁଝୁଛ, ବ୍ୟାଖ୍ୟାକୁ ବୁଝିପାରୁନାହଁ, ଏଭଳି ଭାବରେ ପୁଣି ମହାପ୍ରଭୁ ବ୍ୟାଖ୍ୟା ଆରମ୍ଭ କଲେ। ମହାପ୍ରଭୁ କହିଲେ ଏ ଯେଉଁ ରହିଛନ୍ତି ବ୍ୟାସ, ବ୍ୟାସ ଯେଉଁ ସୂତ୍ର ପ୍ରଦାନ କରିଛନ୍ତି ତାର ପ୍ରକୃତ ଅର୍ଥକୁ ଶଙ୍କରାଚାର୍ଯ୍ୟ ପ୍ରକାଶ କରିନାହାନ୍ତି, କାହିଁକି ନା ସେ ସମୟରେ ଆବଶ୍ୟକତା ଥିଲା। ଶଙ୍କରାଚାର୍ଯ୍ୟ ଯେଉଁ ଆସିଥିଲେ ସେହି ସମୟରେ ଭାରତରେ ବୌଦ୍ଧ ଧର୍ମ ବ୍ୟାପି ଯାଇଥିଲା, ବୈଦିକ ଧର୍ମ ଲୋପ ହୋଇଯାଇଥିଲା। ଯେମିତି କୁହାଯାଏ ନିନ୍ଦସୀ ଯଜ୍ଞ ବିଦେ ରହ ଶ୍ରୁତି ଜାହାତମ, ବୁଦ୍ଧଦେବ ଯଦିଓ ଭଗବାନଙ୍କର ଅବତାର କିନ୍ତୁ ସେ ଯଜ୍ଞଙ୍କୁ ନିନ୍ଦା କଲେ, କାହିଁକି ନା ଲୋକମାନେ ବେଦର ଜାଳି ଦେଇକରି ଖାଲି ପଶୁ ହତ୍ୟା କରୁଥିଲେ, ମୂଳ ଉଦ୍ଦେଶ୍ୟ ଥିଲା ମାଂସ ଖାଇବା, କିନ୍ତୁ ବେଦରେ ରହିଛି ମାଂସ ଖାଇବାର ବ୍ୟବସ୍ଥା ରହିଛି, ତେଣୁ ବେଦ ଜାଳି ଦେଇକରି ମାଂସ ଖାଇବାକୁ ଆରମ୍ଭ କରିଥିଲେ। ସଦୈବ ହୃଦୟ ଦର୍ଶିତ ପଶୁ ଘାତମ, ପଶୁମାନଙ୍କୁ ଦୟା ପ୍ରଦର୍ଶନ କରିବା ପାଇଁ ଭଗବାନ ଆସିକରି ବୁଦ୍ଧଦେବ ବେଦକୁ ନିନ୍ଦା କରିଦେଲେ, ତେଣୁ ବୈଦିକ ଧର୍ମ ଯାହାକୁ ଆମେ ହିନ୍ଦୁ ଧର୍ମ ବୋଲି କହୁଛେ ଲୋପ ପାଇଗଲା। ତେଣୁ ସାରା ଭାରତରେ, ଭାରତ ବାହାରେ ମଧ୍ୟ ବୁଦ୍ଧ ଧର୍ମ ବ୍ୟାପିଗଲା। ତେଣୁ ଭଗବାନ ପଠେଇଲେ, ଶିବଜୀଙ୍କୁ ପଠେଇଲେ, ମାୟାବାଦ ଅସତ୍ଶାସ୍ତ୍ରଂ ପ୍ରଚ୍ଛନ୍ନ ବୌଦ୍ଧ ମୁଚ୍ୟତେ ମୟବେତା ବେତା ଦେବୀ କଳୌ ବ୍ରହ୍ମଣ ମୂର୍ତ୍ତି ନା, ଏ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ଏ ମାୟାବାଦ ଯେଉଁ ହେଉଛି ଶଙ୍କରାଚାର୍ଯ୍ୟଙ୍କର ଯେଉଁ କଥା ଦେଇଛନ୍ତି, ଯେଉଁ ଭାଷ୍ୟ ଦେଇଛନ୍ତି, ଶିକ୍ଷା ଟୀକା ଦେଇଛନ୍ତି, ଯେଉଁ ଦର୍ଶନ ଦେଇଛନ୍ତି, ସେ ହେଉଛି ମାୟାବାଦ। ମାୟାବାଦ ଯଦି ନ କରିବେ ତାହେଲେ ଆମେ ବୁଦ୍ଧ ଧର୍ମକୁ ପରାସ୍ତ କରିପାରିବେ ନାହିଁ। ବୁଦ୍ଧ ଧର୍ମର ମୂଳ ବସ୍ତୁ ହେଉଛି କ'ଣ ନା କିଛି ନାହିଁ, ସବୁ ମୃତ୍ୟୁ ସମୟରେ ସବୁ ଶୂନ ହେଇଯାଏ, ଜିରୋ, ଶୂନ୍ୟବାଦୀ, ଶୂନ୍ୟବାଦୀ। କିନ୍ତୁ ଶଙ୍କରାଚାର୍ଯ୍ୟ ଆସି କହିଲେ ନା ଶୂନ୍ୟ ନୁହଁ, ବ୍ରହ୍ମ ସତ୍ୟ, ବ୍ରହ୍ମ ଅଛନ୍ତି କିନ୍ତୁ ଜଗତ ମିଥ୍ୟା, ଏଇଟା ମାୟାବାଦ। ଏଇ ମାୟାବାଦ ଉପଚାର କଲେ, ପୂର୍ଣ୍ଣ ମେଧର ଯେଉଁ ରହିଛି ଗୌଣ ଅର୍ଥକୁ ପ୍ରକାଶ କଲେ, ମୁଖ୍ୟ ଅର୍ଥକୁ ପ୍ରକାଶ କରିନାହାନ୍ତି, ସେଇ କଥା ଆଲୋଚନା ଚାଲିଛି, ଆମେ ସେଇଠୁ ଆରମ୍ଭ କରିବା। ତେଣୁ ପ୍ରଭୁ କହେ ସୂତ୍ରର ଅର୍ଥ ବୁଝିଏ ନିର୍ମଳ, ତୁମର ବ୍ୟାଖ୍ୟା ଶୁଣି ମନ ହୟତ ବିକଳ। ତେଣୁ ମହାପ୍ରଭୁ କହିଲେ ମୂଳ ସୂତ୍ରର ଅର୍ଥକୁ ମୁଁ ବୁଝିପାରୁଛି, ଯେମିତି ଜନ୍ମାଦି ଅସ୍ୟଦତ, ଜନ୍ମାଦି ଅସ୍ୟଦ 555 ଯେଉଁ ସୂତ୍ର ଅଛି, ମୂଳ ସୂତ୍ର ପ୍ରଥମ ସୂତ୍ର ହେଉଛି କ'ଣ, ଅଥାତ ବ୍ରହ୍ମ ଜିଜ୍ଞାସା, ଏଇଠୁ ଆରମ୍ଭ ହେଇଛି ବେଦାନ୍ତ ସୂତ୍ର। ତେଣୁ ବ୍ରହ୍ମ ବିଷୟରେ ଜଣେ ଯେତେବେଳେ ଜିଜ୍ଞାସା କରିବ ସେତେବେଳେ ସେ ଜାଣିବ ଜନ୍ମାଦି ଅସ୍ୟଦତ। ଜନ୍ମାଦି କହିଲେ ସୃଷ୍ଟିଠାରୁ ଆରମ୍ଭ କରି ଅନ୍ତିମ ସବୁକିଛି, ପ୍ରଳୟ ପର୍ଯ୍ୟନ୍ତ ସବୁକିଛି ଯାହାଙ୍କ ପାଖରେ ଆସୁଛନ୍ତି ସେ ହେଉଛି ବ୍ରହ୍ମ, ଜନ୍ମାଦି ଅସ୍ୟଦତ। ତେଣୁ ଭାଗବତମ ଆରମ୍ଭରେ ଇଏ ହେଉଛି ଭାଗବତମ ହେଉଛନ୍ତି ବ୍ରହ୍ମସୂତ୍ରର ଭାଷ୍ୟ, ଜନ୍ମାଦି ଅସ୍ୟଦତ ଶ୍ଳୋକରୁ ଆରମ୍ଭ କରାଗଲା। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ବ୍ୟାସ, ବ୍ୟାସଙ୍କର ଯେଉଁ ବ୍ରହ୍ମସୂତ୍ରର ଭାଷ୍ୟ ଭାଗବତମ, ତେଣୁ ସେ କହିଲେ ସୂତ୍ରର ଅର୍ଥ ମୁଁ ବୁଝିପାରୁଛି, କିନ୍ତୁ ଆପଣ ଯେଉଁ ବ୍ୟାଖ୍ୟା କହୁଛନ୍ତି ସେମିତି ମୋର ମନ ବହୁତ ଦୁଃଖ ହେଉଛି, ମନ ହୟତ ବିକଳ। ସୂତ୍ର ଶ୍ରୀ ଶ୍ରୀ ସୀତାରାମ, ସୂତ୍ରର ଅର୍ଥ ଭାଷ୍ୟ କହେ ପ୍ରକାଶିଆ, ତୁମେ ଭାଷ୍ୟ କହ ସୂତ୍ରର ଅର୍ଥ ଆଚାର୍ଯ୍ୟା। ତୁମେ ଯେଉଁ ଭାଷ୍ୟ କହୁଛ ମୂଳ ମୂଳ ଅର୍ଥକୁ ପ୍ରକାଶ କରୁନାହଁ, ଗୌଣ ଅର୍ଥ ପ୍ରକାଶ କରୁଛ। ସୂତ୍ରର ମୁଖ୍ୟ ଅର୍ଥ ନା କର ବ୍ୟାଖ୍ୟାନ, କଳ୍ପନା ଅର୍ଥ ତୁମେ କଥା କର ଆଚ୍ଛାଦନ। ଗୌଣ ଅର୍ଥକୁ ପ୍ରକାଶ କରୁଛ, ତେଣୁ ମୁଖ୍ୟ ଅର୍ଥଟି ଆଚ୍ଛାଦନ ହେଇଯାଉଛି, ଜଣାପଡ଼ୁନାହିଁ। ତେଣୁ ଉପନିଷଦ ଶବ୍ଦେ ଯେଇ ମୁଖ୍ୟ ଅର୍ଥ ହଏ ସେଇ ଅର୍ଥ ମୁଖ୍ୟ, ବ୍ୟାସ ସୂତ୍ରରେ ସବ କହେ, ବ୍ୟାସ ସୂତ୍ର କହିଲେ ବେଦାନ୍ତ ସୂତ୍ରରେ ଏଇ ଯେଉଁ ଉପନିଷଦ ଇତ୍ୟାଦି ସବୁ ରହିଛି ତାକୁ ସଂକ୍ଷେପରେ କୁହାଯାଇଛି। ମୁଖ୍ୟ ଅର୍ଥ ଯେଉଁ ରହିଛି ଆମେ ଗତକାଲି କହୁଥିଲେ, ଗତକାଲି ମାୟାବାଦ ଭାଷା ଏଇଭଳି ଭାବରେ ଗୋଟେ ରହିଛି ଉପନିଷଦରେ ଗୋଟେ ଶ୍ଳୋକ ଅଛନ୍ତି, କପ୍ୟାସ, କପ୍ୟାସ କହିଲେ କ'ଣ ନା ଭଗବାନଙ୍କର ମୁଖ କିଭଳି ସୁନ୍ଦର ନା କପ୍ୟାସ କପ୍ୟାସ ସେକଟି ଅଛନ୍ତି ଏଇଟାକୁ କୁହାଯାଇଛି କ'ଣ କେଉଁ ସେଇଟା ରହିଛି ଉପନିଷଦରେ ତସ୍ୟ ଯଥା କପ୍ୟାସଂ ପୁଣ୍ଡରିକା ପୁଣ୍ଡରିକାମେବ ମକ୍ଷିଣା ଭଗବାନ ପୁଣ୍ଡରିକାକ୍ଷ ତାଙ୍କର ପଶୁ କପ୍ୟାସ ଭଳି କପ୍ୟାସ ଯଥା କପ୍ୟାସ କପ୍ୟାସର ଅର୍ଥ ଆମର ଯେଉଁ ରହିଛନ୍ତି ରାମାନନ୍ଦାଚାର୍ଯ୍ୟଙ୍କର ଗୁରୁ ଯମୁନାଚାର୍ଯ୍ୟ ସିଏ ଏଇ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଆସୁଥିଲେ ତାଙ୍କର ଗୁରୁ ଯିଏ ତେଣୁ ସେ ତାଙ୍କର ସେବା କରୁଥିଲା ବେଳେ ସେହି ସମୟରେ ଜଣେ ଶିଷ୍ୟ ପଚାରିଲେ ଗୁରୁଦେବ କପ୍ୟାସର ଅର୍ଥ କ'ଣ କପ୍ୟାସର ଅର୍ଥ କପି ଅର୍ଥ ହେଉଛି ମର୍କଟ ଆସ ଅର୍ଥ ହେଉଛି ପିଛା ମର୍କଟର ପିଛା ଯେଉଁଭଳି ଭାବରେ ଲାଲ ସେଇଭଳି ଭାବରେ ଭଗବାନଙ୍କ ମୁଖ ଏଇଭଳି ଭାବରେ ଅର୍ଥ କରିଦେଲେ ମାୟବାଦ ଭାଷ୍ୟ ଶୁଣିଲେ ହଏ ସର୍ବନାଶ ଏଇଟାକୁ ଶୁଣିକରି ଯମୁନାଚାର୍ଯ୍ୟଙ୍କର ଚକ୍ଷୁରୁ ଲୋତକ ବାହାରି ପଡ଼ିଲା ଏଠି ମହାପ୍ରଭୁ ମଧ୍ୟ ସେଇଭଳି ଭାବେ ବିକଳ ହେଉଛନ୍ତି ଏ ଭାଷ୍ୟ ଶୁଣିକରି ତେଣୁ ତାଙ୍କର ଗୁରୁଦେବ ଦେଖିଲେ କ'ଣ ହେଲା କ୍ରନ୍ଦନ କରୁ କ'ଣ ପାଇଁ କ୍ରନ୍ଦନ କରୁଛ ନା ଆପଣ ଯେଉଁ ଭାଷ୍ୟ କହିଲେ ସେଇଟା ଶୁଣି ମୋତେ ଦୁଃଖ ଲାଗୁଛି ବିକଳ ହେଉ ଯଦି ମନ ନା ଆଉ କ'ଣ ଭଲ ଭାଷ୍ୟ ଅଛି କିଛି ଆଠର ନା ହଁ ଅଛି କହିକିରି କପ୍ୟାସର ଅର୍ଥ ସେ ବାହାର କଲେ ଅର୍ଥ ବାହାର କଲେ ଅର୍ଥ ହେଉଛି ପଦ୍ମ ଭଳି ସୁନ୍ଦର ଭଗବାନଙ୍କ ମୁଖ ଏଇଭଳି ଭାବରେ ତାକୁ ସେ ବ୍ୟାଖ୍ୟା କଲେ ଏହିଭଳି ଭାବରେ କଥା ପଦ୍ମ ଫୁଲକୁ ମର୍କଟର ପିଛା ସହିତ ତୁଳନା କରିଦେଲେ ମାୟବାଦ ଭାଷା ଶୁଣିଲା ହେଉ ସର୍ବନାଶ ତେଣୁ ଏଭଳି ଭାବରେ ଯେଉଁ କଥା ଆସିଲା ତେଣୁ ଏଠି କହୁଛନ୍ତି ମୁଖ୍ୟାର୍ଥ ଛାଡ଼ିଆ କର ଗୌଣାର୍ଥ କଳ୍ପନା ଅଭିଧା ବୃତ୍ତି ଛାଡ଼ି କର ଶବ୍ଦରେ ଲକ୍ଷଣ ଲକ୍ଷଣ ଅଭିଧା ଏଇ ଦୁଇଟି ରହିଛି ମୁଖ୍ୟ ଅର୍ଥ ଏବଂ ଗୌଣ ଲକ୍ଷ୍ୟ ଗୌଣ ଅର୍ଥ ତେଣୁ ମୁଖ୍ୟ ଅର୍ଥ ଯେଉଁଠି ଲାଗିବ ସେଠି ମୁଖ୍ୟ ଅର୍ଥ କୁହାଯିବ ଯେଉଁଠି ମୁଖ୍ୟ ଅର୍ଥରେ ଅସୁବିଧା ଅଛି ସେଠି ଗୌଣ ଅର୍ଥ ଲାଗିବ ସବୁବେଳେ ମୁଖ୍ୟ ଅର୍ଥ ନ ଲାଗିପାରେ କିନ୍ତୁ ସବୁବେଳେ ଗୌଣ ଅର୍ଥ ଲାଗିବ ନାହିଁ ଗୌଣ ଅର୍ଥ କହିଲେ ପ୍ରକୃତ ଅର୍ଥଟା ବୁଝିଯିବ ନାହିଁ ତେଣୁ ମହାପ୍ରଭୁ ପ୍ରମାଣର ମଧ୍ୟ ଶ୍ରୁତି ପ୍ରମାଣ ପ୍ରଧାନ ଶ୍ରୁତି ଯେ ମୁଖ୍ୟାର୍ଥ କହେ ସେଇ ସେ ପ୍ରମାଣ ଚାରି ପ୍ରକାର ପ୍ରମାଣ ରହିଛି ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଗୋଟିଏ ହେଉଛି ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ଏଇ ଯେଉଁ ଚାରୋଟି ପ୍ରମାଣ ରହିଛି ଏ ଚାରୋଟି ପ୍ରମାଣରେ ଶ୍ରୁତି କହିଲେ ବେଦ ବେଦ ଶାସ୍ତ୍ର ବେଦ ଉପନିଷଦ ଇତ୍ୟାଦି ଇଏ ହେଉଛି ପ୍ରମାଣ ହେଉଛି ଶ୍ରେଷ୍ଠ ପ୍ରମାଣ ଆମର ମହାପ୍ରଭୁଙ୍କ ଜୀବନୀ ବିଷୟରେ କୁହାଯାଇଛି ଗୋଟିଏ ସଂକ୍ଷେପରେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବୋଧ ବର୍ଗୀଣ ଯା କଳ୍ପିତା ଶ୍ରୀମଦ ଭାଗବତମ ପ୍ରମାଣ ଅମଳମ ପ୍ରେମା ପୁମାତ ମହାନ ଶ୍ରୀ ଚୈତନ୍ୟ ମହାପ୍ରଭୁର ମତମିଦମ ତତ୍ରାଦରଣ ପର ଆରାଧ୍ୟ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ ବ୍ରଜେଶ ତନୟ ଭଗବାନ କୃଷ୍ଣ ସେ ଦ୍ୱାରକାରେ ମଧ୍ୟ ରହିଛନ୍ତି ଦ୍ୱାରକାଧୀଶ ମଥୁରାରେ ମଥୁରାଧୀଶ ରହିଛନ୍ତି କିନ୍ତୁ ବୃନ୍ଦାବନରେ ବ୍ରଜେଶ ତନୟ ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତ ଧାମ ବୃନ୍ଦାବନ ତାଙ୍କର ଧାମ ବୃନ୍ଦାବନ ମଧ୍ୟ ସେଇଭଳି ଭାବରେ ଆରାଧ୍ୟ ଏବଂ ତାଙ୍କୁ ଯେଉଁଭଳି ଭାବରେ ଆରାଧନା କରୁଥିଲେ ଗୋପୀବଧୂମାନେ ସେଇଟା ହେଉଛି ଶ୍ରେଷ୍ଠ ଆରାଧନା ଉପାୟ ଭଜନର ଉପାୟ ହେଉଛି ଶ୍ରେଷ୍ଠ ଉପାୟ ସେ କହିଛନ୍ତି ସବୁକିଛି ତ୍ୟାଗ କରି ସେ ଭଗବାନଙ୍କ ଶରଣରେ ଯାଇଥିଲେ ଏଇଟା ହେଉଛି ଶ୍ରେଷ୍ଠ ଆରାଧନା ଏବଂ ଶ୍ରୀମଦ୍ ଭାଗବତ ପ୍ରମାଣ ଅମଳ ଶ୍ରୀମଦ୍ ଭାଗବତ ହେଉଛି ପ୍ରମାଣ ଅମଳ ଶ୍ରେଷ୍ଠ ପ୍ରମାଣ ତେଣୁ ଚୈତନ୍ୟ ମହାପ୍ରଭୁ ହେଉଛି ଚୈତନ୍ୟ ମହାପ୍ରଭୁ ମତ ତେଣୁ ଏଇ ଯେଉଁ ଚାରୋଟି ପ୍ରମାଣ ରହିଛି ଶ୍ରୁତି କହିଲେ ବେଦ ଉପନିଷଦ ଇତ୍ୟାଦି ସେ ଯେଉଁ ପ୍ରମାଣ ଦେବେ ସେଇଟା ହେଉଛି ଶ୍ରେଷ୍ଠ ପ୍ରମାଣ ତାଦେହରେ କିଛି ଭୁଲ ନାହିଁ ତ୍ରୁଟି ନାହିଁ କିନ୍ତୁ ଅନ୍ୟ ଯେଉଁ ତିନୋଟି ପ୍ରମାଣ ରହିଛି ପ୍ରତ୍ୟକ୍ଷ ଐତିହ୍ୟ ଏବଂ ଅନୁମାନ ଏ ତିନୋଟିରେ କିଛି କିଛି ତ୍ରୁଟି ରହିଛି ବା ଭୁଲ ଚାନ୍ସ ରହିଛି ସମ୍ଭାବନା ରହିଛି ଆମେ ପ୍ରତ୍ୟକ୍ଷ ଆମେ ଭାବୁଛେ ଆମର ଗୋଟେ ଓଡ଼ିଆରେ କଥା ଅଛି ଯାହା ନ ଦେଖିବ ଦୁଇ ନୟନେ ପରତ ନ ଯିବ ଗୁରୁ ବଚନ ଆମେ ଦେଖୁନୁ ମାନେ ଗୁରୁ କହିଲେ ମଧ୍ୟ ଆମେ ଶୁଣିବୁ ନାହିଁ ଏ ନାସ୍ତିକ ବାଦ ଗୁରୁଙ୍କ ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିବା ତୁମେ କ'ଣ ଚକ୍ଷୁରୁ ଦେଖିପାରିବ ଭଗବାନଙ୍କୁ ତୁମ ଚକ୍ଷୁକୁ ଅପରେସନ୍ କରିବାକୁ ପଡ଼ିବ ପ୍ରେମା ଜନ ଚୁଡ଼ିତ ଭକ୍ତି ବିଲୋଚନ ଏଇନା ପ୍ରେମରୂପକୁ ଅଞ୍ଜନ ଲଗେଇଲେ ତୁମେ ଦେଖିବ ଭଗବାନ, ନହେଲେ ଦେଖିପାରିବ ତୁମେ ଚକ୍ଷୁରେ? ତେଣୁ ଆମେ ପ୍ରତ୍ୟକ୍ଷ ଆମେ ଦେଖୁଛେ, ସୂର୍ଯ୍ୟଙ୍କୁ ଦେଖୁଛେ, ଛୋଟିଆ ପିଣ୍ଡୁଳା ଭଳିଆ ରହିଛନ୍ତି, ତାର କ'ଣ ସୂର୍ଯ୍ୟ କ'ଣ ସେଇଭଳି ଭାବରେ? ସେଥିପାଇଁ ପ୍ରତ୍ୟକ୍ଷ ପ୍ରମାଣରେ ମଧ୍ୟ ଦୋଷ ରହିଛି, ତ୍ରୁଟି ରହିଛି। ଇତିହାସକାରମାନେ ମଧ୍ୟ ଠିକ୍ ଭାବରେ କହିପାରୁନାହାନ୍ତି କେଉଁଟା କେତେ ବର୍ଷ ତଳର କଥା କହିପାରୁନାହାନ୍ତି। ଏବଂ ପ୍ରମାଣ ତ୍ରୁଟି ପ୍ରତ୍ୟେକ ଐତି ଅନୁମାନ ପ୍ରମାଣ ମଧ୍ୟରେ ତ୍ରୁଟି ରହିବାର ଅଛି, ମିଥ୍ୟା ହେବାର ସମ୍ଭାବନା ରହିଛି। କିଭଳି ଭାବରେ ନା, ଗୋଟେ ଯେମିତି ଅନୁମାନ ରହିଛି ଯେଉଁଠି କ'ଣ ଧୂଆଁ ଅଛି ସେଠି ନିଆଁ ଅଛି, କିନ୍ତୁ ସେଇଟା ମଧ୍ୟ ଭୁଲ ହେବାର ଚାନ୍ସ ଅଛି। ଆମେ କଥା ଆଲୋଚନା କରୁଥିଲେ ମହାପ୍ରଭୁ ଭଗବାନ ବୋଲି କେମିତି ଜାଣିବା, ନା ସର୍ବମଟାଚାର୍ଯ୍ୟଙ୍କ ଶିଷ୍ୟମାନେ କହିଲେ ଅନୁମାନ ପ୍ରମାଣରେ ଜାଣିବା? ଅନୁମାନ ପ୍ରମାଣ ତ ଶ୍ରେଷ୍ଠ ପ୍ରମାଣ ନୁହଁ। ଯେମିତି ଆମେ ଦୂରରୁ ପାହାଡ଼ଟା ଧୂଆଁଳିଆ ଦେଖାଯିବ, ତା ଅର୍ଥ ନୁହଁ ଯେ ସେଠି ନିଆଁ ରହିଛି, ସେଇଭଳି ଭାବେ। କିନ୍ତୁ ଶ୍ରୁତି ପ୍ରମାଣରେ କୌଣସି ଦୋଷ ନାହିଁ। ଯାହା 5000 ବର୍ଷ ତଳେ ଭଗବତ ଗୀତା କୁହାଯାଇଥିଲା, ତା ପୂର୍ବରୁ ମଧ୍ୟ 12,40,000 ବର୍ଷ ପୂର୍ବେ କୁହାଯାଇଥିଲା। ଆଉ ଆମେଣ୍ଡମେଣ୍ଟ ହେଉଛି ଆମର କନଷ୍ଟିଟ୍ୟୁସନ୍, କେତେ ଆମେଣ୍ଡମେଣ୍ଟ ହୋଇଗଲାଣି, ସବୁବେଳେ ପରିବର୍ତ୍ତନ ହେଉଛି, କିନ୍ତୁ ବେଦଶାସ୍ତ୍ର ପରିବର୍ତ୍ତନ ହେଉଛି। ଏତେ ବର୍ଷ ତଳେ ଭଗବାନ କହୁନାହାନ୍ତି, ମୁଁ ବହୁତ ବର୍ଷ ତଳେ କହିଥିଲି, ଏ ଜ୍ଞାନ ସୂର୍ଯ୍ୟ ଦେବତା ବିଭୂଷଣ କହିଥିଲି, ଆ ଭିତରେ ମୋର ଟିକେ ଅଧିକ ଜ୍ଞାନ ହୋଇଗଲାଣି, ନୂଆ ନୂଆ ଗବେଷଣା କରି ନୂଆ ନୂଆ ଅର୍ଥ ପାଇଲାଣି, ମୁଁ ଟିକେ ପରିବର୍ତ୍ତନ କରି କହୁଛି। ସେ କହିଲେ ସ ଏବାୟମ ମହାତେଜ୍ୟ ଯୋଗ ପ୍ରକୃତ ପୁରାତନ ଭକ୍ତ ହେଉଛି, ସେଇ ଜ୍ଞାନ ମୁଁ ଦେଉଛି, ପୁରାତନ ଯୋଗ ତାକୁ ଦେଉଛି, ତାହେଲେ କିଛି ପରିବର୍ତ୍ତନ ହେବ ନାହିଁ। ତେଣୁ ପରିବର୍ତ୍ତନ କରିଦେଲେ ସେଇଟା ପରମ୍ପରା ନଷ୍ଟ ହୋଇଯାଉଛି ବୋଲି କୁହାଯାଇଛି, ନଷ୍ଟ ପରନ୍ତପ। ସେ ନଷ୍ଟ ଯଦି ଆମେ ପରିବର୍ତ୍ତନ କରିଦେବା ତାହେଲେ ସବୁ ନଷ୍ଟ ହୋଇଯିବ। ତେଣୁ ଶ୍ରୁତିର ଯେଉଁ ମୁଖ୍ୟ ଅର୍ଥ ରହିଛି ସେଇଟା ହେଉଛି ପ୍ରମାଣ, ଶ୍ରେଷ୍ଠ ପ୍ରମାଣ। ଏ ପ୍ରମାଣରେ ଆମର ବିଶ୍ୱାସ ଆସିବ ନାହିଁ ଏତେ ସହଜରେ, ସାଧୁଙ୍କ କୃପାରୁ ଯାଇକରି ଏ ପ୍ରମାଣରେ ବିଶ୍ୱାସ ଆସିବ, ନହେଲେ ଆମେ ବିଶ୍ୱାସ କରିପାରିବା ନାହିଁ। ବୈଜ୍ଞାନିକମାନେ ଯାହା କହିବେ ସେଇଟା ଠିକ୍, ଶାସ୍ତ୍ର ଯେଉଁଟା କହିଛି ସେଇଟା ଭୁଲ, ଏଇଟା ମନଗଢ଼ା ଜିନିଷ, ଏଭଳି ଭାବରେ ଆମେ କହିବା। ସାଧୁ ମା ସାଧୁଙ୍କ କୃପା ପ୍ରାପ୍ତ ହେଲେ ଯାଇକି ଶାସ୍ତ୍ର ପ୍ରମାଣକୁ ଆମେ ବୁଝିପାରିବା, ନହେଲେ ବୁଝିପାରିବା ନାହିଁ। କାରଣ ହେଉଛି ଅଧିକ ଜ୍ଞାନ, ଭୌତିକ ଜଗତର ଯେଉଁ ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ। ଦ୍ୱୈତ କହିଲେ ରିଲେଟିଭ ନଲେଜ୍, ଅଦ୍ୱୈତ ଜ୍ଞାନ ହେଉଛି ଆବସୋଲ୍ୟୁଟ୍ ନଲେଜ୍। ତେଣୁ ଆବସୋଲ୍ୟୁଟ୍ ନଲେଜ୍ ବୁଝିବା ପାଇଁ ହେଲେ ସେ ଯେଉଁ ଜାଣିଛନ୍ତି ତାଙ୍କୁ ଯାଇକରି ଆମେ ତଦ୍ବିଧି ପ୍ରଣିପାତ ଏନ ପରିପ୍ରଶ୍ନ ସେ ବ୍ୟୟା ଉପଦକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ସେଇଭଳି ଭାବରେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ଆମେ ଅଧିକ ଜ୍ଞାନ ବୁଝିପାରିବା, ନହେଲେ ବୁଝିପାରିବା ନାହିଁ। ଆମେ ମନଗଢ଼ା କଳ୍ପନା କରିକି ସବୁ ଭୁଲଭାଲ କରିବା। ଆମେ ଗତକାଲି କହୁଥିଲୁ ହାତୀକୁ ଅନ୍ଧମାନେ ଯଦି ବୁଝିବା ପାଇଁ ଚେଷ୍ଟା କରିବେ କ'ଣ ବୁଝିବେ? ଯିଏ ଗୋଡ଼କୁ ଧରିବ ସେ କହିବ ଏଇଟା ହେଉଛି ହାତୀଟା ହେଉଛି ଗୋଟେ ଖମ୍ବ ଭଳିଆ, ଯିଏ କାନକୁ ଧରିବ ସେ କହିବ ହେ ହାତୀଟା ଗୋଟେ କୁଲା ଭଳିଆ, ବା ଯିଏ ଶୁଣ୍ଢକୁ ଧରିବ ସେ କହିବ ହାତୀଟା ଗୋଟେ ବଡ଼ କ'ଣ ଦୌଡ଼ି ବଡ଼ ରସି ଭଳିଆ ରହିଛି, ଏଇଭଳି ଭାବରେ କହିବେ। ସେଇଭଳି ଭାବରେ ଭଗବାନଙ୍କୁ ଯେଉଁମାନେ ଭକ୍ତି ନାହିଁ ସେମାନେ ବୁଝିପାରିବେ ନାହିଁ। ତେଣୁ ଭକ୍ତି କେମିତି ପ୍ରାପ୍ତ ହେବା? ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ, ଗୁରୁଦେବ ଏବଂ କୃଷ୍ଣ କୃପାରୁ ଆମେ ଭକ୍ତିଲତା ପ୍ରାପ୍ତ ହେବା। ତେଣୁ ଏଠି ଗୋଟାଏ ମହାପ୍ରଭୁ କହୁଛନ୍ତି, ଜିଭେର ଅସ୍ଥି ବିଷ୍ଠା ଦୁଇ ଶଙ୍ଖ ଗୋମୟ ଶ୍ରୁତି ବାକ୍ୟ ସେଇ ଦୁଇ ମହାପବିତ୍ର। ଭେଦରେ ମଧ୍ୟ ବହୁତ ଜିନିଷ ରହିଛି, ସବୁ କ'ଣ କଣ୍ଟ୍ରାଡିକ୍ଟରି ଭଳିଆ ଲାଗିବ, ବିପରୀତ ଜିନିଷ ଗୋଟେ କଥା ଗୋଟେ ଜାଗାରେ କୁହାଯାଉଛି, ଆଉ ଗୋଟେ ଜାଗା ଅଲଗା ବିପରୀତ କଥା କୁହାଯାଉଛି, ତ ଗୋଟେ କେଉଁଟା ଠିକ୍ କେମିତି ଜାଣିବା? ଯେମିତି ଜିଭେର ଅସ୍ଥି ଏବଂ ବିଷ୍ଠା ଏ ଦୁଇଟା ହେଉଛି ଅପବିତ୍ର, ନାଇଁ କି? ଜିଭେର ଅସ୍ଥିଟା ଆଉ ବିଷ୍ଠା ଆମେ ଯଦି ଛୁଇଁଦେଲେ ତାହେଲେ ସ୍ନାନ କରୁଛେ, ଏଇଟା ଅପବିତ୍ର। କିନ୍ତୁ ଶଙ୍ଖ ଏବଂ ଗୋମୟ, ଶଙ୍ଖ ହେଉଛି ଗୋଟେ ଜିଭର ଅସ୍ଥି ଏବଂ ଗୋମୟ ହେଉଛି ଗୋଟେ ଜିଭର ବିଷ୍ଠା, କିନ୍ତୁ ଏଇ ବେଦ ବାକ୍ୟ ବା ଶ୍ରୁତି ବାକ୍ୟ ସେଇ ଦୁଇ ମହାପବିତ୍ର ହେବ, ସେଇ ଦୁଇଟାକୁ ଆମେ କହିବା ନା ଏଇଟା ଅପବିତ୍ର ଶାସ୍ତ୍ରରେ କୁହାଯାଇଛି। ତେଣୁ ବେଦ ବାକ୍ୟରେ ସେ ଦୁଇଟି ମହାପବିତ୍ର ହେବ, ଶଙ୍ଖ ଏବଂ ଗୋମୟ। ତେଣୁ ସ୍ୱତଃ ପ୍ରମାଣ ବେଦ ସତ୍ୟ ଯେଇ କର ଲକ୍ଷଣ କରିଲେ ସ୍ୱତଃ ପ୍ରମାଣ ହାନି ହେବ। ତେଣୁ ଯେଉଁଠି ମୁଖ୍ୟ ଅର୍ଥରେ ବୁଝି ହୋଇଯାଉଛି କଥାଟାକୁ ବା ପ୍ରକୃତ ଅର୍ଥ ପ୍ରକାଶ ହେଉଛି, ସେଠି ଗୌଣ ଅର୍ଥ ପ୍ରକାଶ କରାଯିବ ନାହିଁ। ଲକ୍ଷଣ କଲେ ସ୍ୱତଃ ପ୍ରମାଣ ହାନି ହୁଏ, ଯଦି ଗୌଣ ଅର୍ଥଟାକୁ ପ୍ରକାଶ କରାଯିବ ତାହେଲେ ସେଇଟା ପ୍ରକୃତ ପ୍ରମାଣ ହେବ ନାହିଁ। ତେଣୁ ପ୍ରଭୁପାଦ ମହାରାଜ କହିଛନ୍ତି, ଋଗ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବେଦ, ମହାଭାରତ, ପଞ୍ଚରାତ୍ର ଏବଂ ମୂଳ ରାମାୟଣ ଏସବୁ ବୈଦିକ ଶାସ୍ତ୍ର ରୂପେ ବିଚାର କରାଯାଏ, ଆଦୌ କୌଣସି ତ୍ରୁଟି ନାହିଁ ଆମର ପ୍ରମାଣ। ପୁରାଣ ସବୁ ଯଥା ବ୍ରହ୍ମ ବୈବର୍ତ୍ତ ପୁରାଣ, ନାରଦ ପୁରାଣ, ବିଷ୍ଣୁ ପୁରାଣ ଏବଂ ଭାଗବତ ପୁରାଣ ବୈଷ୍ଣବମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ ଅଟେ ଏବଂ ସେସବୁ ମଧ୍ୟ ବୈଦିକ ଶାସ୍ତ୍ର ଅଟେ। ତେଣୁ ପୁରାଣ, ମହାଭାରତ ଏବଂ ରାମାୟଣରେ ଯାହା କିଛି ଲେଖାଯାଇଛି ତାହା ସତ ପ୍ରମାଣ ଅଟେ, ସେଥିରେ ଅର୍ଥାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ। ଏ ଷଷ୍ଠ ନମ୍ବର ଅପରାଧ, ଭଗବାନ କହିଲେ ନାମର ଅର୍ଥ ଅର୍ଥାନ୍ତର କରିବା। ଯେମିତି ଆମର ଗୋଟେ କଥା ରହିଛି, ଭଗବତ ଗୀତାରେ ଅନେକ ଭାଷା ସବୁ ରହିଛି, ଯେମିତି ପ୍ରଥମ ଶ୍ଳୋକରେ କୁହାଯାଇଛି ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେଦା ବିଶ୍ୱବା, ଆକୁ କେତେ ଜଣ ଭାଷ୍ୟ କରୁଛନ୍ତି, ଧର୍ମକ୍ଷେତ୍ର କହିଲେ ଆମ ଶରୀର, ଜନ୍ମବେଦା ଯୁଦୁସଭା ପାଣ୍ଡବା କହିଲେ ପାଞ୍ଚ ଜଣ କହିଲେ ଆମର ପାଞ୍ଚଟି ଯେଉଁ ଇନ୍ଦ୍ରିୟ ରହିଛନ୍ତି, ଏଇଭଳି ଭାବେ ତାର ଅର୍ଥ କରୁଛନ୍ତି। ଏ ଅର୍ଥାନ୍ତର, ଏଇଟା କହୁଛି ଅର୍ଥ ଅର୍ଥାନ୍ତର, ମନଗଢ଼ା କଥା କହିବା। ତେଣୁ ସେଥିରେ ଅର୍ଥାନ୍ତର କରିବାର କୌଣସି ଆବଶ୍ୟକ, ଭଗବତ ଗୀତା ମଧ୍ୟ ମହାଭାରତର ଅନ୍ତର୍ଭୁକ୍ତ ଅଟେ, ତେଣୁ ଭଗବତ ଗୀତାର ସମସ୍ତ ଉକ୍ତି ସ୍ୱତଃ ପ୍ରମାଣ ଅଟେ, ସେଥିରେ ଅର୍ଥାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ଆମେ ଅର୍ଥାନ୍ତର କରୁ ତେବେ ବୈଦିକ ଶାସ୍ତ୍ରର ସମଗ୍ର ପ୍ରାମାଣିକତା ନଷ୍ଟ ହୋଇଯାଏ। ମଝିରେ କିଛି ବର୍ଷ ତଳେ ଗୋଟେ ହେଉଥିଲା, ଦାବି ହେଉଥିଲା ଯେ ଇଏ ଯେଉଁ ଶାସ୍ତ୍ର ସବୁ ରହିଛି ପୁରୁଣା କାଳରେ ଲେଖା ହୋଇଥିଲା, ତ ବର୍ତ୍ତମାନ ପରବର୍ତ୍ତୀ ପରିବର୍ତ୍ତନ କରାଯିବ, ଏଇଭଳି ଭାବରେ ଚାଲିଥିଲା, ଦାବି ହେଉଥିଲା। ତେଣୁ ବ୍ୟାସ ସୂତ୍ରର ଅର୍ଥ ଯାଇଛି ସୂର୍ଯ୍ୟର କିରଣ ସୁକଳ୍ପିତ ଭାଷ୍ୟ ମେଘେ କରେ ଆଚ୍ଛାଦନ। ବ୍ୟାସର ଯେଉଁ ସୂତ୍ର, ସେ ବେଦାନ୍ତ ସୂତ୍ର ବୁଝିବା ପାଇଁ ସେଥିପାଇଁ ବ୍ୟାସରେ ବେଦାନ୍ତ ସୂତ୍ର ରଖିଦେଲେ, ଲେଖିଦେଲେ ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ତାଙ୍କର ଗୁରୁ ନାରଦ ମୁନି ଆସି କହିଲେ, ତମେ ଏଇଟାକୁ ଯେଉଁ ଭାବରେ ଭଗବାନଙ୍କର ଯେଉଁ ରହିଛି ଧର୍ମକୁ, ଯେଉଁ ଧର୍ମ ଅର୍ଥ କାମ ମୁଖ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହ, ତେଣୁ ତମେ ଶାନ୍ତି ପ୍ରାପ୍ତ ହୋଇପାରୁନାହ କହିବାରୁ ସେ ଭାଗବତ ରଚନା କଲେ। ଏ ଭାଗବତ ଶାସ୍ତ୍ର ରଚନା କରି ସେ ଶାନ୍ତି ପ୍ରାପ୍ତ ହେଲେ, ଏବଂ ଯିଏ ସିଏ ଯେ ଖାଲି ଶାନ୍ତି ପ୍ରାପ୍ତ ହେଲେ ତାହା ନୁହଁ, ଯିଏ ପାଠ କରିବେ, ଯିଏ ଶ୍ରବଣ କରିବେ, ଶ୍ରବଣ ପୂର୍ଣ୍ଣ ଭାବରେ ଶ୍ରବଣ କରିବା କଥା ଛାଡ଼ନ୍ତି, ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କର ଭବରୋଗ ଚାଲିଯିବ। ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ଯଶାଙ୍ଗ ଈଶ୍ୱର ଆଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତି ଉତ୍ପାଦିତ ପୁଂସ ଶୋକ ମୋହ ଭୟ ବା ଶୋକ ମୋହ ଭୟ ହେଉଛି ଭବରୋଗର ଲକ୍ଷଣ। ଅତୀତ ପ୍ରତି ଶୋକ ରହିବ, ବର୍ତ୍ତମାନ ପ୍ରତି ମୋହ ରହିବ, ଭବିଷ୍ୟତ ପାଇଁ ଭୟ ରହିବ, କ'ଣ ହେବ ଭବିଷ୍ୟତରେ, ଏଇ ଶୋକ ମୋହ ଭୟ ଇଏ ହେଉଛି ଭବରୋଗର ଲକ୍ଷଣ ବା ଭୌତିକ ରୋଗର ଲକ୍ଷଣ। ଇଏ ହେଉଛି ଦୂର ହୋଇଯିବ କେବଳ ଶୁଣିବା ପାଇଁ ଆରମ୍ଭ କଲା ମାନେ ଭାଗବତ, ଆଉ ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିବେ ତାଙ୍କ କଥା କ'ଣ କହିବା, ଏବଂ ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କର ଶୋକ ମୋହ ଭୟ ଚାଲିଯିବ, ଏଇଟା ହେଉଛି ଗୌଣ ଲକ୍ଷଣ। ମୁଖ୍ୟ ଲକ୍ଷଣ କ'ଣ? କୃଷ୍ଣ ପ୍ରେମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ। ବେଦ ପୁରାଣ କହେ ବ୍ରହ୍ମ ନିରୂପଣ, ସେଇ ବ୍ରହ୍ମ ବୃହତ୍ ବସ୍ତୁ ଈଶ୍ୱର ଲକ୍ଷଣ। ଭଗବାନଙ୍କର ବେଦ ପୁରାଣରେ ବ୍ରହ୍ମକୁ ଏଇଭଳି ଭାବରେ ନିରୂପିତ କରାଯାଇଛି, କାରଣ ଇଏ ହେଉଛି ବୃହତ୍ ବସ୍ତୁ। ସେ ଶ୍ଳୋକଟି ଅଛନ୍ତି ବୃହତ୍ ବସ୍ତୁ, ତେଣୁ ଇଏ ହେଉଛି ଈଶ୍ୱର ଲକ୍ଷଣ, ଇଏ ହେଉଛି ଭଗବାନ। ସର୍ବୈଶ୍ୱର୍ଯ୍ୟ ପରିପୂର୍ଣ୍ଣ ସ୍ୱୟଂ ଭଗବାନ, ତାରେ ନିରାକାର କରି କର ବ୍ୟାଖ୍ୟା। ଭଗବାନଙ୍କ କେତେ ସୁନ୍ଦର ରୂପ ରହିଛି, କେତେ ସୁନ୍ଦର, ଶ୍ୟାମଂ ତ୍ରିଭଙ୍ଗ ଲଳିତଂ ନିହତ ପ୍ରକାଶଂ, ଏବେ ସୁନ୍ଦର ରୂପ ରହିଛି ଭଗବାନଙ୍କର, ରୂପ ମାଧୁରୀ ରହିଛି। ବରହାପିଡ଼ ନଟବର ବପୁ କନ୍ୟୋ କନିକାରଂ ବିଭ୍ରଦବାସ କନକପୀଶ ବୈଜୟନ୍ତୀ ଚ ମାଳାଂ ରନ୍ଧ୍ରାଂ ବେଣୁର ଦର୍ଶୋଦୟା ପୂରୟନ୍ ଗୋପବୃନ୍ଦୈ ବୃନ୍ଦାରଣ୍ୟ ସବୁଦରମଣ ପ୍ରାବିଶ ଗୀତ କୀର୍ତ୍ତି। ଭଗବାନ ଚାଲି ଯାଉଛନ୍ତି ସକାଳେ ଗୋଚାରଣ କରିବା ପାଇଁ ରାଧାରାଣୀ ଗୋପୀମାନେ ସେ ଭଗବାନଙ୍କ ସ୍ମରଣ କରୁଛନ୍ତି। କେତେ ସୁନ୍ଦର ରୂପ ତାଙ୍କୁ ବରାହାପିଡ଼ ନଟବର ବପୁ ମସ୍ତକରେ ବରାହାପିଡ଼ ଖୋଜୁଛନ୍ତି ଏବଂ ଭଗବାନ ଯେଉଁ ଚାଲିକି ଯାଉଛନ୍ତି ନଟବର ବପୁ ସିଏ ତାଙ୍କ ସବୁ ନୃତ୍ୟ କରୁଛନ୍ତି। ସିଏ ଛୋଟ ପିଲା ଯେମିତି ଚାଲନ୍ତି ନୃତ୍ୟ କରି କରିକା ସେଇଭଳି ଭାବେ ଭଗବାନ ନୃତ୍ୟ କରି କରିକା ଯାଉଛନ୍ତି। ଚିତ୍ ଜଗତରେ ସେଠି ଚାଲି ନାହିଁ, ସେଠି ହେଉଛି ଗମନ ନାଟ୍ୟ ଗମନମପି, ତାଙ୍କର ଗମନଟା ହେଉଛି ନାଟ୍ୟ, କଥାଟି ହେଉଛି ଗାନ, କଥା ଗାନ ନାଟ୍ୟ ଗମନମପି। ତେଣୁ ଏହିଭଳି ଭାବରେ ବରାହପିଡ଼ ନାଟକର କନ୍ୟ କନିକା ଆରମ୍ଭ, କନ୍ୟରେ ଲଗେଇଛନ୍ତି ଗୋଟେ ଫୁଲ ଲଗେଇଛନ୍ତି କନିକା ଆରମ୍ଭ, ବିଭ୍ରତ ବାସ ବହୁତ ସୁନ୍ଦର ବସ୍ତ୍ର ପରିଧାନ କରିଛନ୍ତି, କନକ ପିସ କ'ଣ ପିତ ବସ୍ତ୍ର ଧାରଣ କରିଛନ୍ତି, ବୈଜୟନ୍ତୀଙ୍କ ମାଳା ମାଳା ଯେଉଁ ଧାରଣ କରିଛନ୍ତି ପାଞ୍ଚ ରଙ୍ଗର ବୈଜୟନ୍ତୀ ମାଳା, ଏବଂ ରନ୍ଧ୍ରାନ ବେଣୁ ଅଧର୍ଶ ଦେହା ବେଣୁବାଦନ କରୁଛନ୍ତି ଯେଉଁ ଭଗବାନ ତାଙ୍କର ଅଧର ସୁଧାକୁ ଦେଇଦେଉଛନ୍ତି ସେଥିରେ ବେଣୁରେ ହୁରେନ୍ ଗୋପବୃନ୍ଦେ, ଏହିଭଳି ଭାବରେ ଗୋପବୃନ୍ଦମାନଙ୍କୁ ଆନନ୍ଦ ପ୍ରଦାନ କରୁ ପ୍ରାୟ ଗୀତ କୀର୍ତ୍ତି ଗୋପବୃନ୍ଦମାନେ ଭଗବାନଙ୍କୁ ଜୟ ହଉ କରି କରିକି ପ୍ରବେଶ କରୁଛନ୍ତି ବୃନ୍ଦାବନରେ, ଏସବୁ ଲୀଳାକୁ ସ୍ମରଣ କରୁଛନ୍ତି। କେତେ ସୁନ୍ଦର ରୂପ ଭଗବାନଙ୍କ ରହିଛି, ଆଉ ଇଏ କହିଦେଉଛନ୍ତି କ'ଣ ନା ତାଙ୍କର ହାତ ନାହିଁ, ତାଙ୍କର ଗୋଡ଼ ନାହିଁ, ତାଙ୍କର ଆଖି ନାହିଁ, ତାଙ୍କ କାନ ନାହିଁ, ବାଜିଗଲେ ଦୋଷ ନାହିଁ, ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ, ଏତେ ସୁନ୍ଦର ରୂପ ରହିଛି ତାକୁ ଏଇଭଳି ଭାବରେ କହୁଛନ୍ତି। ସେ କଥା କହିଲେ ସର୍ବେଶ୍ୱର୍ଯ୍ୟ ପରିପୂର୍ଣ୍ଣ ସ୍ୱୟଂ ଭଗବାନ ତାରେ ନିରାକାର କରି କର ବ୍ୟାଖ୍ୟା, ତାଙ୍କୁ କହୁଛି ନିରାକାର ଉପନିଷଦରେ ସବୁ ତାଙ୍କୁ କୁହାଯାଇଛି, ତାଙ୍କର ପାଣିପାଦ ଜଗନ ଜବନ ରହିତା ପଶ୍ୟତି ଅଚକ୍ଷୁ ସ ଶୁଣତି ଅକର୍ଣ୍ଣ ସବେତି ବେଦ୍ୟଂ ଚ ନ ଚ ତସ୍ୟାସ୍ତି ବେତା ତଂ ଆହୁର ଅଗ୍ରଂ ପୁରୁଷ ମାଧବ। ଏ ଯେଉଁ ଉପନିଷଦ ବର୍ଣ୍ଣନା କରାଯାଇଛି ଏହାର ଅର୍ଥକୁ ସେମାନେ ବୁଝିପାରନ୍ତି ନାହିଁ, ଜ୍ଞାନ ମାଧ୍ୟମରେ ଆମେ ଭଗବାନ ବୁଝିପାରିବା ନାହିଁ। ଭଗବାନ ଯଦି ଜ୍ଞାନ ଦେବେ ତାହେଲେ ତାଙ୍କୁ ଜାଣିବା, ନହେଲେ ଆମେ ନିଜ ଜ୍ଞାନ ମାଧ୍ୟମରେ ବୁଝିପାରିବା ନାହିଁ। ତେଣୁ ପାଣିପାଦ ତାଙ୍କର ପାଣି ନାହିଁ, ତାଙ୍କର ହାତ ନାହିଁ, ତାଙ୍କର ପାଦ ନାହିଁ, କିନ୍ତୁ କୁହାଯାଇଛି ଜବନ ରହିତା ପାଣି ନଥିଲେ ମଧ୍ୟ ସେ ଗ୍ରହଣ କରିପାରନ୍ତି। ଯେଉଁଭଳି ଭାବରେ ତାସିଆ ବାବୁରୀ ଜଣଙ୍କ ହାତରେ ପଠେଇ ଦେଲେ ନଡ଼ିଆ, ଏ ଭଗବାନ ହାତ ବଢ଼େଇକି ନେଇଗଲେ ନଡ଼ିଆକୁ ନେଇଗଲେ, ତାସିଆ ବାବୁରୀ ନଡ଼ିଆକୁ ନେଇଗଲେ ଭଗବାନ, ସେହିଭଳି ଭାବରେ ଭଗବାନ ବହୁତ ଦ୍ରୁତଗତିରେ ଯାଇପାରନ୍ତି, ଦ୍ରୁତଗତିରେ ଯାଇପାରନ୍ତି। କାଳଜବନ ମଥୁରା ଲୀଳାରେ ବର୍ଣ୍ଣନା କରାଯାଇଛି, କାଳଜବନ ଭଗବାନ ପଛରେ ଧାଉଁଥିଲା ଏଭଳି ଭାବରେ ଯେମିତି ଲାଗୁଥିଲା ତାଙ୍କୁ ଦୁଇ ଆଉ ଦୁଇ ଆଙ୍ଗୁଳି ରହିଛି, ଟିକିଏ ଜୋର କରିଦେଲେ ପାଇଯିବ ବୋଲି, କିନ୍ତୁ ଭଗବାନ କିନ୍ତୁ ତାଙ୍କର ଆରାମରେ ଚାଲି ଚାଲିକି ଯାଉଛନ୍ତି। ଚାଳିଶ ମାଇଲ ନେଇଗଲେ ଯେ ଛୁଇଁପାରିଲା ନାହିଁ, ଦବଳପୁର ଗୁନ୍ତକୁ ନେଇଗଲେ ଏବଂ ସେଠି ତାଙ୍କ ବୁଚୁକୁନ୍ଦ ଦ୍ୱାରା ତାକୁ ଜାଳିଦେଲେ, ଘଟଣା ସବୁ ରହିଛି ଭଗବାନଙ୍କର ବେଗ ସେଇଭଳି ଭାବରେ। ପାଣିପାଦ ଜବନ ରହିତା ପଶ୍ୟତି ଅଚକ୍ଷୁ, ତାଙ୍କର ଚକ୍ଷୁ ନଥିଲେ ମଧ୍ୟ ସେ ଖାଲି ଦେଖନ୍ତି ତା ନୁହଁ, ଚକ୍ଷୁରେ ମଧ୍ୟ ସେ ଖାଦ୍ୟ ଗ୍ରହଣ କରିପାରନ୍ତି, ଚକା ଚକା ଆଖିରେ ଚକା ନୟନ କି ବୋଲି ଦିନ ଦୁଃଖ ହେ ଚକା ନୟନ ଭିତରେ ଅକାମନ ଚାଲ ଦେବା ସକାମ ଖାଦ୍ୟ ଗ୍ରହଣ କରନ୍ତି, ଭଣ୍ଡ ଭୋଗ ଲାଗେ। ଗୋଟିଏ ଘର ଦୂରରେ ରହିଥିବ ଭଗବାନଙ୍କ ଖାଦ୍ୟ, ଏବେ ଭଗବାନ ସେଇଠି ଚକା ନାନ ଦେଖି ଖାଦ୍ୟ ଗ୍ରହଣ କରିବେ ଭଗବାନ। ଅଙ୍ଗାଣି ଯଶୀ ସକଳେନ୍ଦ୍ରିୟ ବୃତ୍ତି ମାନନ୍ତି, ତାଙ୍କର ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ ସେ କରିପାରନ୍ତି, ଇଏ ହେଉଛନ୍ତି ଭଗବାନ। ତେଣୁ ଏ କଥା କହିଲେ ଯାହା ଯାହା ଶ୍ରୁତି ଜଳପତି ନିର୍ବିଶେଷଂ ସା ସା ବିଦତେ ସବିଶେଷମେବ ବିଚାର ଯୋଗେ ସତି ଅନ୍ତ ତାସାଂ ପ୍ରାୟ ବଲିହ ସବିଶେଷମେବ। ଆଦ୍ୟ ସତ୍ୟଙ୍କୁ ନିର୍ବିଶେଷ ରୂପେ ବୈଦିକ ମନ୍ତ୍ର ଯାହା କିଛି ବର୍ଣ୍ଣନା କରିଛି ତାହା ଶେଷରେ କେବଳ ପ୍ରମାଣ କରେ ଯେ ଆଦ୍ୟ ସତ୍ୟ ଏକ ପୁରୁଷ ଅଟନ୍ତି। ଭଗବାନଙ୍କର ଯେଉଁ ଅନୁଭୂତି, ତିନି ପ୍ରକାର ଅନୁଭୂତି ରହିଛି। ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ, ଯେମିତି ଆମେ ଦେଖୁଛେ ସୂର୍ଯ୍ୟଙ୍କୁ ଆମେ ଦେଖୁଛେ, କ'ଣ ଖାଲି ଲାଇଟ୍ ଦେଖୁଛେ। ଏବଂ ବୈଜ୍ଞାନିକମାନେ କହୁଛନ୍ତି ସେଠି ଗୋଟେ ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ଖାଲି ଜଳୁଛି, ସେଠି ଆଉ କିଛି ସେମାନେ କହିପାରିବେ ନାହିଁ। କିନ୍ତୁ ଆମର ଶାସ୍ତ୍ରରେ ବର୍ଣ୍ଣନା କରେ ସୂର୍ଯ୍ୟରେ ସୂର୍ଯ୍ୟ ଦେବତା ରହିଛନ୍ତି, ଆଉ ଅନ୍ୟମାନେ ସବୁ ଦେବତାମାନେ ସବୁ ରହିଛନ୍ତି ସେଠି ସୂର୍ଯ୍ୟରେ। ଭଗବାନ ସେଠି ଯାଇ କଥା କହିଥିଲେ, ସୂର୍ଯ୍ୟ ଦେବତା କଥା କହିଥିଲେ ବ୍ୟବସ୍ଥାମାନଙ୍କୁ, ତେଣୁ ସେଠି ସବୁ ରହିଛନ୍ତି। ସେହିଭଳି ଭାବରେ ଆମକୁ ଖାଲି ଦେଖାଯାଉଛି ଲାଇଟ୍, ଆଲୋକ ଦେଖାଯାଉଛି, କିନ୍ତୁ ସେଠି ସୂର୍ଯ୍ୟମଣ୍ଡଳ ରହିଛି, ସେଠି ସବୁ ସୂର୍ଯ୍ୟ ଦେବତା ରହିଛନ୍ତି, ଏସବୁ କଥା ବହୁତ କଥା ରହିଛି ତା ଭିତରେ। ତେଣୁ ସେହିଭଳି ଭାବରେ ଭଗବାନଙ୍କର ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି, ତାପରେ ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି। ଭଗବାନ ସବୁଠାରେ ପରମାତ୍ମା ରୂପରେ ରହିଛନ୍ତି ଏବଂ ଆମ ହୃଦୟରେ ମଧ୍ୟ ପରମାତ୍ମା ରୂପରେ ରହିଛନ୍ତି, ଏବଂ ଅନ୍ତିମ ଅନୁଭୂତି ହେଉଛି ଭଗବତ ଅନୁଭୂତି, ପୁରୁଷୋତ୍ତମ ବିଭାଗ ଯୋଗ। ସେ ହେଉଛନ୍ତି ଭଗବାନ ପୁରୁଷୋତ୍ତମ, ସେ ଆଉ ପ୍ରତୀତ ପୁରୁଷୋତ୍ତମ, ସେ ହେଉଛନ୍ତି ପୁରୁଷୋତ୍ତମ ଭଗବାନ, ସୁନ୍ଦର ପୁରୁଷ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ। ତେଣୁ ଏହିଭଳି ଭାବରେ ବ୍ରହ୍ମ ହେତେ ଜନ୍ମେ ବିଶ୍ୱ, ବ୍ରହ୍ମେ ତ ଜୀବ, ସେଇ ବ୍ରହ୍ମେ ପୁନରପି ହୟ ଯାହା ଲୟ। ଭଗବାନ ଯଶ୍ୟ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି, ତାଙ୍କର ପ୍ରଭାବରୁ କୋଟି କୋଟି ଜଗତ ସବୁ ତାର ଆଲୋକ ପ୍ରାପ୍ତ ହେଉଛନ୍ତି। ଏହିଭଳି ଭାବରେ ଅନେକ ସୂର୍ଯ୍ୟ ଚନ୍ଦ୍ର ସବୁ ରହିଛନ୍ତି, କୋଟି କୋଟି ବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବ୍ରହ୍ମା ରହିଛନ୍ତି, କୋଟି କୋଟି ଶିବ ରହିଛନ୍ତି, କୋଟି କୋଟି ବ୍ରହ୍ମା ବିଷ୍ଣୁ ରହିଛନ୍ତି। ଥରେ ଯେତେବେଳେ ବ୍ରହ୍ମା ଯାଇଥିଲେ ଦର୍ଶନ କରେ ଭଗବାନ ଦ୍ୱାରକା ଲୀଳାରେ, ବ୍ରହ୍ମା ଏକମାତ୍ର ବ୍ରହ୍ମା, ଆଉ ଦୁଇ ନାହାନ୍ତି କେହି, ଗୋଟିଏ ବ୍ରହ୍ମା ତାଙ୍କର ଚାରିମୁଖ। ତେଣୁ ତାଙ୍କର ମଧ୍ୟ ଟିକେ, ଆମର ହେଉଛି ବ୍ରହ୍ମ ସମ୍ପ୍ରଦାୟ, ଆମେ ବ୍ରହ୍ମାଙ୍କ ଠାରୁ ଆସୁଛେ, ପରମ୍ପରାରେ ବ୍ରହ୍ମାଙ୍କର ମଧ୍ୟ ଟିକେ ଗର୍ବ ହୋଇଯାଇଥିଲା। ତେଣୁ ଭଗବାନ ଜାଣିକରି କହିଲେ, ଦ୍ୱାରପାଳଙ୍କୁ କହିଲେ, ପଚାରୁଛୁ କେଉଁ ବ୍ରହ୍ମା ଆସୁଛନ୍ତି? ଏଇଟା ଯଦି ଶୁଣିଲେ ବ୍ରହ୍ମା ପ୍ରଥମେ ଟିକେ କ୍ରୋଧ ଆସିଗଲେ ତାଙ୍କୁ, ଆରେ ଆଉ କ'ଣ ଦୁଇଜଣ ବ୍ରହ୍ମା ଆସନ୍ତି, କୃଷ୍ଣ ଜାଣିନାହାନ୍ତି, ମୋତେ ପଚାରୁଛନ୍ତି, ମୁଁ କହିବି କେଉଁ ବ୍ରହ୍ମା। କିନ୍ତୁ ଯେହେତୁ ପଚାରିଲେ ବାଧ୍ୟ ହେଇକି କହିଲେ, କହିବେ ତାଙ୍କର ପରିଚୟ ଦେଉଛନ୍ତି କିଭଳି ଭାବରେ, ମୁଁ ହେଉଛି ଚାରି କୁମାରଙ୍କର ପିତା, ସନକ ସନାତନ ସନାତନ ସନତ କୁମାରଙ୍କର ମୋ ପିତା। ଏଇଭଳି ଭାବରେ ଯେତେବେଳେ କହିଲେ ତାଙ୍କୁ ଆଲୋକ ହେଲା, ଆସ ବୋଲି ଭିତରକୁ ତାରକା ଦର୍ଶନ ଭଗବାନଙ୍କର ଦର୍ଶନ କରିବା ପାଇଁ ଆସିଲେ। ତେଣୁ ସେ ପ୍ରଥମ ପଚାରେ ସାର୍ ଆଇ ହାଭ୍ କ୍ୱେଶ୍ଚିନ୍, ଆପଣ କାହିଁକି ଏଭଳି କହିଲେ, କାହିଁକି କହିଲେ ଆଉ କିଏ ବ୍ରହ୍ମା ଅଛନ୍ତି? ତେଣୁ ସେ ବ୍ରହ୍ମା ପ୍ରତ୍ୟୟ ପୂର୍ବରୁ ଭଗବାନ ସବୁ ଅନ୍ୟ ବ୍ରହ୍ମାଙ୍କୁ ସବୁ ଚିନ୍ତନ କରିଦେଲେ, ଚେତନ ଚର୍ତ୍ତାଙ୍କୁ ବର୍ଣ୍ଣନା କରାଯାଇଛି, ଅନ୍ୟ ବ୍ରହ୍ମା ସବୁ ଆସିଗଲେ, କିଏ ଦଶମୁଖ ବ୍ରହ୍ମା, କିଏ ସ୍ୱୟଂଙ୍କ ବ୍ରହ୍ମା, କିଏ ହଜାରଙ୍କ ବୁକା, କିଏ ଦଶ ହଜାରଙ୍କ ବ୍ରହ୍ମା, ହଁ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ତାଙ୍କ ଆଗରେ ଗୋଟେ ହାତୀ ଆଗରେ ଜଣେ ମଶା ଭଳିଆ ସେ ସେଇଭଳି ଭାବରେ ରହିଥିଲେ, ସେମାନେ ଆଙ୍କୁ ଦେଖୁନାହାନ୍ତି, କିନ୍ତୁ ଇଏ ତାଙ୍କୁ ଦେଖୁଛନ୍ତି। ତେଣୁ ଭଗବାନ ସେ ବ୍ରହ୍ମାମାନଙ୍କ ସହିତ ଆଲୋଚନା କଲାପରେ ତାଙ୍କୁ ପଠାଇଲା ପରେ, ତାପରେ ବ୍ରହ୍ମାଙ୍କ ସହିତ ଆଉ ବ୍ରହ୍ମାଙ୍କର ପ୍ରଶ୍ନ ଉତ୍ତର ମିଳିଗଲା, ପଛରେ ଦରକାର ପଡ଼ିଲା ନାହିଁ। ଏଇଭଳି ଭାବରେ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ରହିଛି ସବୁଠାରେ। ତାଙ୍କର ବ୍ରହ୍ମାରୁ ତାଙ୍କର ଅଙ୍ଗକାନ୍ତିରୁ ଏସବୁ ଜ୍ୟୋତି ଆମେ ପ୍ରାପ୍ତ ହେଉଛେ, ଦେଶ ପ୍ରଭାବ ପ୍ରଭୁ ଜଗଦଣ୍ଡ କୋଟି। ତେଣୁ ସେଇ ବ୍ରହ୍ମେ ପୁନର୍ବି ସେଇଠି ଧ୍ୱଂସ ହେଲା ମଧ୍ୟ, ବହୁତ ଜାଗାରେ ଧ୍ୱଂସ ହେଲା ମଧ୍ୟ ସେଇ ବ୍ରହ୍ମରେ ସେମାନେ ରହିବେ। ତେଣୁ ଅପାଦାନ କରଣ ଅଧିକରଣ କାରକ ଚିହ୍ନ ଭଗବାନର ସବିଶେଷ, ଏଇ ତିନି ଚିହ୍ନ, ଏ ତିନୋଟି ରହୁଛି ବ୍ରହ୍ମାର ଜିନିଷ କଥା କୁହାଯାଉଛି। ଅପାଦାନ କରଣ ଏବଂ ଅଧିକରଣ, ଅପାଦାନ ଅପାଦାନ ଅର୍ଥ କ'ଣ, ସେପାରେସନ ନା, ଅପାଦାନ ଅର୍ଥ ହେଉଛି ଇନଗ୍ରେଡ଼ିଏଣ୍ଟ, ଇନଗ୍ରେଡ଼ିଏଣ୍ଟ ଇନଗ୍ରେଡ଼ିଏଣ୍ଟଟା ନା ଅପାଦାନ ନା କ'ଣ, ଇନଗ୍ରେଡ଼ିଏଣ୍ଟ ନା କ'ଣ, ଅପାଦାନ ଅର୍ଥ ହେଉଛି ଅପାଦାନ କରଣ କ'ଣ, କରଣ ଅପାଦାନ ପଞ୍ଚମ, ପଞ୍ଚମ ବିଭୂତି ଅପାଦାନ, ହଁ ସେଠାରୁ ଅପାଦାନ ତାଙ୍କଠାରୁ ଆସୁଛି ଅପାଦାନ, କରଣ ହେଲା ଇନଷ୍ଟ୍ରୁମେଣ୍ଟ ନାଇଁ ଯାହାଦ୍ୱାରା ହେଉଛି, ଏବଂ କାରକ ଅଧିକରଣ ଆବ୍ଲେଟିଭ, ଅପାଦାନର ଶବ୍ଦ ଅର୍ଥ ପ୍ରଭୁପାଦ ଆବ୍ଲେଟିଭ, ଆବ୍ଲେଟିଭ ଆବ୍ଲେଟିଭ, ଏବଂ କରଣ ହେଉଛି ହେଉଛି କ'ଣ ନା, କରଣ ହେଉଛି ଇନଷ୍ଟ୍ରୁମେଣ୍ଟାଲ, ଆମେ ଯେଉଁ କଥା କହୁଛେ ଏସବୁ ଜିନିଷ ଆମକୁ ଦରକାର ହେଉଛି କରଣ, ଏଇଟା ହେଉଛି କରଣ। ଭଗବତ ଗୀତାରେ ମଧ୍ୟ କହିଲେ ନା, ପାଞ୍ଚ ପ୍ରକାର କାରଣ ରହିଛି, ଅଧିଷ୍ଠାନ କଥାକର୍ତ୍ତା କରଣଂଚ ପୃଥକ ବିଧମ, କରଣ ଏଇ ଥର ଆମେ କଥା କହୁଛେ ନା, ଏଇଟା ଗୋଟେ କରଣ। ଅଧିକରଣ ଶବ୍ଦର ଅର୍ଥ ହେଉଛି ଯେ ଅଧିକରଣ ଅର୍ଥ ହେଉଛି ଲୋକେଟିଭ ବା ସ୍ଥାନ ବୋଧେ, ଲୋକେଟିଭ ମାନେ ସ୍ଥାନ ନା, ଲୋକେଟିଭ ଯାହା ହୁଏ ଗ୍ରାମର କଥା ଆମେ ଜାଣିନାହୁଁ, ମୁଁ ପଢ଼ିଲା ବେଳେ ଭାବୁଥିଲି କ'ଣ ଅର୍ଥ କହିବି ବୋଲି କିନ୍ତୁ ଭୁଲିଗଲି। ଆବ୍ଲେଟିଭ ଆବ୍ଲେଟିଭ ଏ ବି ଆକ୍ଷରିକ ଓଡ଼ିଆଟା ଏଇଠି ପାଖ ଅଛି, ଆକ୍ଷରିକ ଓଡ଼ିଆ ହେଉଛି ଅପାଦାନ, ଅପାଦାନର ଅର୍ଥ ହେଉଛି ଆବ୍ଲେଟିଭ, ଆବ୍ଲେଟିଭର ଅର୍ଥ ହେଉଛି ଅପାଦାନ। ତେଣୁ ଏଇଭଳି ଭାବରେ ଆଜ୍ଞା ନା, ଅମୃତ ପ୍ରଭା ଭାଷାରେ କୁହାଯାଇଛି, ଉପନିଷଦ ମାନଙ୍କ ନିର୍ଦ୍ଦେଶରୁ ଜଣାଯାଏ ସମଗ୍ର ଜାଗତିକ ପରିପ୍ରକାଶ ପରମ ଅଦ୍ୱୟ ସତ୍ତ୍ୱ ଭଗବାନ ବ୍ରହ୍ମରୁ ଜନ୍ମ ଲାଭ କରିଛି, ପରମ ବ୍ରହ୍ମଙ୍କ ଶକ୍ତି ଦ୍ୱାରା ସୃଷ୍ଟି ଅବସ୍ଥାନ କରୁଛି ଏବଂ ବିଲୟ ପରେ ପରମ ବ୍ରହ୍ମରେ ଲୀନ ହେଉଛି। ଏଥିରୁ ଆମେ ବୁଝିପାରୁ ଯେ ଅଦ୍ୱୟ ସତ୍ୱଙ୍କୁ ତିନିଗୋଟି କାରକରେ ଶ୍ରେଣୀଭୁକ୍ତ କରାଯାଇପାରେ, ତା ଅପାଦାନ କରଣ ଏବଂ ଅଧିକରଣ। ଏହି ତିନି କାରକ ଅନୁସାରେ ଅଦ୍ୱୟ ସତ୍ୟ ନିଶ୍ଚିନ୍ତ ଭାବେ ସ୍ୱରୂପ ଧାରଣ କରନ୍ତି। ତେଣୁ ଯାହା ବି ହେଉ, ଆର ଅର୍ଥ ହେଉଛି ଏଭଳି ଭାବରେ ଭଗବାନଙ୍କ ଶରୀରର ଅଙ୍ଗକାନ୍ତି ହେଉଛି ବ୍ରହ୍ମ, ଏବଂ ଭଗବାନ ନିଜକୁ ବିସ୍ତାର କରୁଛନ୍ତି, ସବୁଠାରୁ ବିସ୍ତାର କରୁଛନ୍ତି, ଅଣୁ ପରମାଣୁ ସବୁଠାରୁ ବିସ୍ତାର କରୁଛନ୍ତି, ସେ ହେଉଛନ୍ତି ପରମାତ୍ମା, ଏବଂ ସ୍ୱୟଂ ଭଗବାନଙ୍କର ସୁନ୍ଦର ରୂପ ରହିଛି, ସବିଶେଷ ରୂପ ରହିଛି। ଏଇଭଳି ଭାବରେ ଆବସୋଲ୍ୟୁଟ୍ ନଲେଜ୍ ବା ଅଧ୍ୟୟ ଜ୍ଞାନକୁ ଏଇଭଳି ଭାବରେ ତିନି ପ୍ରକାର ବୁଝାଯାଏ। ବଦନ୍ତି ତତ୍ତ୍ୱବିଦ ତତ୍ତ୍ୱମ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତି, ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଏଗାର ଶ୍ଳୋକରେ ଏଇଟା ସୁତ ଗୋସ୍ୱାମୀ କହିଛନ୍ତି। ଅଦ୍ୱୟ ସତ୍ୟ ଏହିଭଳି ଭାବରେ ତିନି ଭାବରେ ଅନୁଭୂତ ହୁଅନ୍ତି, ଜ୍ଞାନ ମାଧ୍ୟମରେ ଜଣେ ବ୍ରହ୍ମ ଜାଣିପାରିବେ, ଆଉ କିଛି ଜାଣିପାରିବେ ନାହିଁ। ଅଷ୍ଟାଙ୍ଗ ଶ୍ରୀ ସୀତାରାମ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଭଗବାନଙ୍କୁ ସେ ପରମାତ୍ମା ରୂପରେ ଜାଣିପାରିବେ ଏବଂ ଭକ୍ତି ମାଧ୍ୟମରେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବେ। ଯେମିତି ଉଦାହରଣ ଦିଆଯାଇଛି ହଜାର ଟଙ୍କା, ଗୋଟେ ହଜାର ଟଙ୍କାରେ ପାଞ୍ଚଶହ ରହିଛି, ଦୁଇଶହ ରହିଛି, ଶହେ ରହିଛି, ପଚାଶ ରହିଛି, ଟଙ୍କାଟେ ବି ରହିଛି, କିନ୍ତୁ ଗୋଟିଏ ଟଙ୍କାରେ ହଜାର ଟଙ୍କା ରହିନାହିଁ। ସେହିଭଳି ଭାବରେ ବ୍ରହ୍ମରେ ପରମାତ୍ମା ଭଗବାନ ନାହାନ୍ତି, କିନ୍ତୁ ପରମାତ୍ମାରେ ବ୍ରହ୍ମ ରହିଛନ୍ତି କିନ୍ତୁ ଭଗବାନ ନାହାନ୍ତି, କିନ୍ତୁ ଭଗବାନ ଶବ୍ଦରେ ପରମାତ୍ମା ଏବଂ ବ୍ରହ୍ମ ତିନି ଜଣ ଯାକ ଅଛନ୍ତି। ଯେ ଭଗବାନ ଜାଣିବେ, ଯେମିତି ଉଦାହରଣ ସ୍ୱରୂପ ଭାଗବତ କର୍ଣ୍ଣା କପଡ଼ଦେବ କଥା କହିଛନ୍ତି, ଯେମିତି ଆମେ କ୍ଷୀର, କ୍ଷୀରଟା ଯଦି ଆମେ ଆଖିରେ ଦେଖିବା, ଆଉ କିଛି ଇନ୍ଦ୍ର ପ୍ରୟୋଗ କରିବା ନାହିଁ, କ୍ଷୀର କେବଳ ଆଖିରେ ଦେଖିବ, ସେ କ'ଣ ଜାଣିବ? ଏ ତରଳ ବସ୍ତୁ ଆଉ ଧଳା ଦେଖିବା ପାଇଁ ଏତିକି ଜାଣିବ, ଆଉ କିଛି ଜାଣିପାରିବ ନାହିଁ। ସେହିଭଳି ଭାବରେ ଆମର ସବୁ ଅଙ୍ଗକୁ ବନ୍ଦ କରିଦିଆଯାଇ କେବଳ ସ୍ପର୍ଶ ଅଙ୍ଗ ଯେଉଁ ରହିଛି ଚର୍ମରେ ଆମେ କ୍ଷୀରଟାକୁ ପକାଇଦେବା, ସେ କ'ଣ ଅନୁଭବ କରିବ? ନା ଏଇଟା ଶୀତଳ ବସ୍ତୁ, ଏତିକି ଜାଣିବ, ଆଉ କିଛି ଜାଣିପାରିବ ନାହିଁ। ସେହିଭଳି ଭାବରେ କ'ଣ ଜୁହାରେ, ଜୁହା ମାଧ୍ୟମରେ ଆମେ କ୍ଷୀରଟାକୁ ଅନୁଭବ କରିବା ପାଇଁ ଚାହିଁବା, ଜୁହା ମାଧ୍ୟମରେ କ'ଣ ଜାଣିବ? ନା ଏଇଟା ବହୁତ ମିଷ୍ଟତା ରହିଛି, ଏତିକି ଜାଣିବ, ତରଳ ବସ୍ତୁ ମିଷ୍ଟତା, ଏତିକି ଜାଣିବ, ଆଉ କିଛି ଜାଣିପାରିବ ନାହିଁ। କିନ୍ତୁ ମନ ମାଧ୍ୟମରେ କ୍ଷୀରର ପୂର୍ଣ୍ଣ ବିବରଣୀ ସେ ପାଇପାରିବ। ସେହିଭଳି ଭାବରେ ଭଗବାନ ଭକ୍ତି ମାଧ୍ୟମରେ ପୂର୍ଣ୍ଣ ଭାବରେ ଅନୁଭୂତ ହୁଅନ୍ତି, ଅନ୍ୟ କୌଣସି ଉପାୟରେ ଅନୁଭୂତ ହୁଅନ୍ତି ନାହିଁ, ପୂର୍ଣ୍ଣ ଭାବରେ ଅନୁଭୂତ ହୁଅନ୍ତି ନାହିଁ। ଜ୍ଞାନ ମାଧ୍ୟମରେ କେବଳ ବ୍ରହ୍ମ ଅନୁଭୂତି ହୁଏ, ଯେଉଁ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ପରମାତ୍ମା ଅନୁଭୂତି ହୁଏ ଏବଂ ଭକ୍ତି ମାଧ୍ୟମରେ ପୂର୍ଣ୍ଣ ଅନୁଭୂତି ହୁଏ, ଯେଉଁ ଅନୁଭୂତିରେ ସବୁକିଛି ଜ୍ଞାନ ରହିଛି, ବ୍ରହ୍ମ ଜ୍ଞାନ ରହିଛି, ପରମାତ୍ମା ଜ୍ଞାନ ରହିଛି, ଭଗବତ ଜ୍ଞାନ ରହିଛି। ଭଗବାନ ବହୁ ହେତେ ଯେବେ କହିଲେ ମନ ପ୍ରକୃତ ଶକ୍ତି ତେବେ କହିଲେ ବିଲୋକନ, ସେ କାହାରେ ନାହିଁ ଜନ୍ମେ ପ୍ରାକୃତ ମନ ନୟନ, ଅତଏବ ପ୍ରାକୃତ ବ୍ରହ୍ମରେ ନେତ୍ର ମନ। ଭଗବାନ ପ୍ରଥମେ ଏକ ଥିଲେ, ଏକ ଥିଲେ, ଯେତେବେଳେ ସେ ଚାହିଁଲେ ଏକ ହଁ ବହୁ ଶ୍ୟାମ, ମୁଁ ଏକ ଅଛି, ତେଣୁ ସେ ବହୁ ସୃଷ୍ଟି ଏଇଭଳି ଭାବରେ ହୋଇଛି। ତେଣୁ ବ୍ରହ୍ମ ଶବ୍ଦେ କହେ ପୂର୍ଣ୍ଣ ସ୍ୱୟଂ ଭଗବାନ, ସ୍ୱୟଂ ଭଗବାନ କୃଷ୍ଣ ଶାସ୍ତ୍ରର ପ୍ରମାଣ। ତେଣୁ ବ୍ରହ୍ମର ମୁଖ୍ୟ ଅର୍ଥ ହେଉଛି ଭଗବାନ, ଭଗବାନଙ୍କର ଶରୀରର ଅଙ୍ଗକାନ୍ତି ହେଉଛି ବ୍ରହ୍ମ। ଭଗବତ ଗୀତା ଚତୁର୍ଥ ଚଉଦ ଅଧ୍ୟାୟରେ ଭଗବାନ କହିଲେ ବ୍ରହ୍ମଣ ହିଁ ପ୍ରତିଷ୍ଠା ହମ୍। ତେଣୁ ଏହିଭଳି ଭାବରେ ବହୁତ କଥା ରହିଛି, ଆମେ ଖାଲି ସଂକ୍ଷେପରେ କହୁଛେ। ବେଦର ନିଗୁଢ ଅର୍ଥ ବୁଝନ ନା ଧୟ, ପୁରାଣ ବାକ୍ୟ ସେହି ଅର୍ଥ କରହ ନିଶ୍ଚୟ। ବେଦର ଅର୍ଥକୁ ମଧ୍ୟ ସମସ୍ତେ ବୁଝିପାରିବେ ନାହିଁ, ତେଣୁ ତାକୁ ବୁଝିବା ପାଇଁ ପୁରାଣମାନଙ୍କୁ ସବୁ ରଚନା କଲେ ବ୍ୟାସଦେବ। ଭାଗବତ ଅଷ୍ଟମ ସ୍କନ୍ଦ, ଦଶମ ସ୍କନ୍ଦ, ଅଷ୍ଟମ ଅଧ୍ୟାୟରେ ଗୋଟେ ଶ୍ଳୋକଟି ରହିଛନ୍ତି, ଏ ଚଉଦ ଅଧ୍ୟାୟରେ ଗୋଟେ ଶ୍ଳୋକ ବ୍ରହ୍ମା କହିଛନ୍ତି, ଅହୋ ଭାଗ୍ୟମ ଅହୋ ଭାଗ୍ୟମ ନନ୍ଦ ଗୋପ ବ୍ରଜୋକ ସାମ ଜନ୍ମିତ୍ରଂ ପରମାନନ୍ଦଂ ପୂର୍ଣ୍ଣ ବ୍ରହ୍ମ ସନାତନମ୍। ସେଠି ବ୍ରହ୍ମ ଶବ୍ଦ ବାହାର କରିଛନ୍ତି, ବ୍ରହ୍ମା କହୁଛନ୍ତି ଭଗବାନଙ୍କୁ ଯେଉଁ ବାଛୁରୀ ଚୋରି କରି ନେଇଗଲେ, ତାଙ୍କ ସାଙ୍ଗ ବାଳକଙ୍କୁ ନେଇଗଲେ, ଗୋଟିଏ ବର୍ଷ କାଳ ଭଗବାନ ବ୍ରହ୍ମାକୁ ଆଉ ଅନୁରୋଧ କଲେଣି, ବ୍ରହ୍ମା ଟିକେ ଦେଇଦିଅ ସେ ମୋର ପିଲାମାନଙ୍କୁ। ବ୍ରହ୍ମା ନିଜକୁ ଭଗବାନ ନିଜକୁ ଏକ୍ସପାଣ୍ଡ କରିଦେଲେ, ଯେତିକି ସଂଖ୍ୟକ ଆମକୁ ବତ୍ସା ଥିଲେ, ଯେତିକି ସଂଖ୍ୟକ ସଖା ଥିଲେ, ନିଜକୁ ବିସ୍ତାର କଲେ ଏବଂ ସଂଖ୍ୟା ମାନଙ୍କର ଯେଉଁଭଳି ଭାବେ ବସ୍ତ୍ର ଥିଲା, ଯେଉଁଭଳି ଭାବେ ବାଡ଼ି ଧରିଥିଲେ, ଯେଉଁଭଳି ଭାବେ ଚାଲି, ଯେଉଁଭଳି ଭାବେ ତାଙ୍କର ହେୟାର ଷ୍ଟାଇଲ, ସବୁ ନିଜକୁ ସେଇଭଳି ଭାବେ କରିଦେଲେ ଏକ୍ଜାକ୍ଟଲି। ଗୋଟିଏ ବର୍ଷ କାଳ କେହି ଜାଣିପାରିଲେ ନାହିଁ, ଏମିତି ବଳରାମ ମଧ୍ୟ ଜାଣିପାରିଲେ ନାହିଁ। ତେଣୁ ଗୋଟିଏ ବର୍ଷ ପରେ ତାଙ୍କର ଗୋଟିଏ ମୁହୂର୍ତ୍ତ ଯାଇଥିଲା, ଗୋଟିଏ ମୁହୂର୍ତ୍ତରେ, ମୁହୂର୍ତ୍ତ ନା କେତେ ରହିଛି, ଗୋଟେ କ୍ଷଣ, ବ୍ରହ୍ମ ଆସିକରି ଦେଖିଲା ବେଳକୁ ସେଇ ଲୀଳା ଚାଲିଛି। ତେଣୁ ବ୍ରହ୍ମା କହିଲେ ମୋର ଆଜି ଚାକିରି ଗଲା। ତେଣୁ ଭଗବାନଙ୍କୁ ସବୁ ସ୍ତୁତି କରିଛି, ଦଶମ ଚଉଦ ଅଧ୍ୟାୟରେ ବହୁତ ସ୍ତୁତି ରହିଛି, ତା ଦେହରେ ଗୋଟେ ସ୍ତୁତି ରହିଛି, କହୁଛନ୍ତି ପ୍ରଭୁ ଅହୋଭାଗ୍ୟମ ଅହୋଭାଗ୍ୟମ ନନ୍ଦଭୋଗ ଯେଉଁ କଥା ଯେଉଁ ବ୍ରଜବାସୀ ମାନଙ୍କର ନନ୍ଦ ମହାରାଜ ଗୋପବାଳକ ମାନଙ୍କର ବ୍ରଜ ଗୋସାମ ଗୋପୀ ମାନଙ୍କର ଏମିତିକି ଗଛ ଲତା ସବୁ ରହିଛନ୍ତି ଗାଭି ଇତ୍ୟାଦି ସମସ୍ତଙ୍କର କେତେ ଭାଗ୍ୟ ଦୁଇଥର କହିଲେ ଓ ଭାଗ୍ୟମ ଓ ଭାଗ୍ୟମ ନନ୍ଦଗୋପ ବ୍ରଜ ଗୋସାମ ଜନ୍ମିତ୍ର ପରମାନନ୍ଦମ ଯଦି ଭଗବାନ କହିବେ କ'ଣ ତାଙ୍କର ଭାଗ୍ୟ ନା ତାଙ୍କର ମିତ୍ର ହେଉଛନ୍ତି ଆପଣ ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନ ଆପଣ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ଆପଣ ସନାତନ ସବୁବେଳ ପାଇଁ ଆପଣ ରହିଛନ୍ତି ସନାତନ ଆପଣ ତେଣୁ